ଭକ୍ତ ବନ୍ଧୁମାନେ, ଆଜି ଗୋପପୁରରେ ଆଉ ସେ ସୁଖ ନାହିଁ। ଠାକୁର ଆଜି ସମସ୍ତଙ୍କୁ ଛାଡ଼ି ଚାଲି ଯାଉଛନ୍ତି। ସକଳ ଗୋପାଙ୍ଗନାମାନଙ୍କ ମନରେ ଆଉ ସେ ପ୍ରଫୁଲ୍ଲ ନାହିଁ। ଦୁଃଖର ସୀମା ବଢ଼ିଯାଇଛି। ଆନନ୍ଦ ପ୍ରମୋଦ ଆଉ କେହି ନାହାନ୍ତି। କୁଞ୍ଜବନରେ ଦୁଃଖ ଆସିଯାଇଛି। ଭଗବାନ କୃଷ୍ଣ ବଳରାମ ଆଜି ଚାଲି ଯାଉଛନ୍ତି, ଅକ୍ରୁର ପହଞ୍ଚନ୍ତି ନେବା ପାଇଁ। ସକଳ ଗୋପ ତରୁଣୀମାନେ ପାଦେ ପଡ଼ିଛନ୍ତି, ହେ ମହାପ୍ରଭୁ ଯଦି ଯାଉଛ ତାହେଲେ ଆମକୁ ସାଙ୍ଗରେ ନେଇକି ଯାଅ। ସମସ୍ତଙ୍କୁ ମନା କରୁଛନ୍ତି କଳାକାର କୃଷ୍ଣ। ରାଧା କାନ୍ଦି ପକାଉଛନ୍ତି, ତାଙ୍କର କାନ୍ତ ରାଧାକାନ୍ତ ଆଜି ପଳେଇ ଯାଉଛନ୍ତି ଗୋପବୃନ୍ଦାବନ ଛାଡ଼ି। ଯଦି କାନ୍ତ ଚାଲିଯିବେ, ରାଧା ଆଉ କହୁଥିବେ ରହିବେ କାହା ପାଇଁ ରହିବେ? ଆଶ୍ଚର୍ଯ୍ୟ କଥା। ପ୍ରିୟ ଭକ୍ତ ବନ୍ଧୁମାନେ, ଆପଣମାନେ ଭାବରେ ଅଧୀର ହୋଇପଡ଼ିବେ ନିଶ୍ଚିତ। ଗୀତିକାର ଅନିଲ ପଟ୍ଟନାୟକଙ୍କ ଭାଷାରେ ଏ ଗୀତ ମୁଁ ଆପଣମାନଙ୍କୁ ଶୁଣେଇବି। ଆପଣମାନେ ଶ୍ରବଣ କଲେ, ଧ୍ୟାନ ଦେଇ ଶୁଣିପାରିଲେ ମୋ ଗାଇବା ଜୀବନ ସାର୍ଥକ ହେବ, ମୋ ଗାଇବା ଜୀବନ ସାର୍ଥକ ହେବ। ରାଧାରାଣୀ କ'ଣ କହୁଛନ୍ତି? ଖଣ୍ଡେ ଯାଇ ଦଣ୍ଡେ ରହି। ଯେତେବେଳେ ଅକ୍ରୁର ରଥରେ ଭଗବାନ କୃଷ୍ଣ ଯାଉଛନ୍ତି, କିଛି ବାଟ ଯିବା ପରେ ରାଧାରାଣୀରେ ଅପେକ୍ଷା କରିଛନ୍ତି କୃଷ୍ଣଙ୍କୁ ଦେଖା କରିବା ପାଇଁ। ହେ କୃଷ୍ଣ, ହେ ଶ୍ୟାମ ସୁନ୍ଦର, ମୁଁ କ'ଣ ତମ ସାଙ୍ଗରେ ଏଇଥିପାଇଁ ପ୍ରେମ କରିଥିଲି ତୁମେ ମୋତେ ଛାଡ଼ିକି ଚାଲିଯିବା ପାଇଁ? ଆହା, ଆପଣମାନେ ଭକ୍ତବୃନ୍ଦ, ଆପଣମାନେ ପ୍ରେମିକ ପ୍ରେମିକାମାନେ ଯଦି ଜାଣିଥାନ୍ତି ପ୍ରେମ ବିଷୟରେ, ପ୍ରେମର ସଂଜ୍ଞା କ'ଣ ଜାଣିପାରିବେ, ବୁଝିପାରିବେ, ଏହାର ନିଦର୍ଶନ ସ୍ୱରୂପ କ'ଣ ହେଇପାରେ। ଖଣ୍ଡେ ଯାଇ ଦଣ୍ଡେ ରହି କାନ୍ଦେ ରାଧା କଇ କଇ, ଅକ୍ରୁର ପଛେ ଗୋଡ଼େଇ ବିକଳେ କହନ୍ତି ରାଇ। ହେ ଭକ୍ତ ଅକ୍ରୁର, ମୋ କଥା ପଦେ ଶୁଣ, ମୋ ନିବେଦନ ଟିକେ ଗ୍ରହଣ କର। କ'ଣ କହିଲେ ରାଧାରାଣୀ? ମୋତେ ଦାସୀ କରି ନିଅ ନିଅ ହେ ଭକ୍ତ ଅକ୍ରୁର, ମୁଁ ଶ୍ୟାମ ସାଥେ ଯିବି ମଧୁପୁର ହେ ଭକ୍ତ ଅକ୍ରୁର, ଚନ୍ଦ୍ର ବିନୁ କି ବଞ୍ଚିବ ଚକୁର ହେ ଭକ୍ତ ଅକ୍ରୁର। ହେ ମୋର ପ୍ରିୟ ପ୍ରେମିକ ପ୍ରେମିକା ପ୍ରବର ମାନେ ସମସ୍ତେ ଧ୍ୟାନ ଦେବେ ଗୀତ ପ୍ରତି। କେତେ ଦୂର ସ୍ୱପ୍ନ ଦେଖୁଥିଲେ ରାଧାରାଣୀ ଭଗବାନ କୃଷ୍ଣଙ୍କୁ, ଲକ୍ଷ୍ୟ କରିବେ ଭକ୍ତବୃନ୍ଦ। ନିଅ ପଛେ ଗଳାହାର ନିଅ ପଛେ ଗଳାହାର ହୀରା ଫୁଲ ନିଅ ମୋର ପିଣ୍ଡରୁ ପରାଣ ମୋର କାଢି ନିଅ ନା ସତର ତେବେ ମୋର ପିଣ୍ଡ ହୁଏ ନା ରଖାର ହେ ଭକ୍ତ ଅକ୍ରୁର ଧିକ ଧିକ ଏ ଜନମ ମୋର ହେ ଭକ୍ତ ଅକ୍ରୁର ମୋତେ ଦାସୀ କରି ନିଅ ନିଅ ହେ ଭକ୍ତ ଅକ୍ରୁର ଶ୍ୟାମ ସାଥେ ଯିବି ମଧୁପୁର ହେ ଭକ୍ତ ଅକ୍ରୁର ଭକ୍ତ ଅକ୍ରୁର। ଶକ୍ତି ସ୍ୱରୂପିଣୀ ରାଧାରାଣୀ କ'ଣ କହୁଛନ୍ତି ଭକ୍ତ ଅକ୍ରୁରଙ୍କୁ, ଧ୍ୟାନ ଦେବେ ଭକ୍ତ ବନ୍ଧୁମାନେ।
ଦାସୀ ହୋଇ ରହିଥିବି ସଦା ଚରଣେ ଖଟିବି, ଦାସୀ ହୋଇ ରହିଥିବି ସଦା ଚରଣେ ଖଟିବି, ଦାସୀ ପଣକୁ ମୁଁ ମୂଲ ନେବି ନାହିଁ ଶ୍ୟାମ ଉଚିତ ପାଇବି, ମୁଁ ଦାସୀ ପଣକୁ ମୁଁ ଭୁଲ ନେବି ନାହିଁ ଶ୍ୟାମ ଉଚିତ ପାଇବି।
ତାହା ପୁଣି କହୁଛନ୍ତି ଦାସୀ ହେବି, ଦାସୀ ନହେଲେ ସେଠିଆଣୀ ହେବାକୁ ଚାହୁଁଛନ୍ତି, ଶ୍ୟାମଙ୍କର ପାରଟା ବାସନ ଧୋଇବାକୁ ଚାହୁଁଛନ୍ତି ରାଧାରାଣୀ। ଆହା, କେତେ ଭଲ ପାଉଛନ୍ତି ଭଗବାନ କୃଷ୍ଣଙ୍କୁ ପ୍ରିୟ ଦର୍ଶକ ଦର୍ଶିକା ମାନେ।
ସେଠିଆଣୀ ସେଠି ଆଣି ହୋଇଥିବି ଶ୍ୟାମ ପାଲଟା ଧୋଇବି ସେଠି ଆଣି ହୋଇଥିବି ଶ୍ୟାମ ପାଲଟା ଧୋଇବି ଶ୍ରୀଅଙ୍ଗବାସରୁ ଶ୍ରୀଅଙ୍ଗ ବାସନା ମନରେ ପିଉଥିବି ଶ୍ରୀଅଙ୍ଗବାସରୁ ଶ୍ରୀଅଙ୍ଗ ବାସନା ମନ ଭରି ପିଉଥିବି ଯେବେ ନ ନେବ ସଙ୍ଗରେ କହିଦିଅ ମୋତେ ବାରେ ଯେବେ ନ ନେବ ସଙ୍ଗରେ କହିଦିଅ ମୋତେ ବାରେ
ହେ ପ୍ରିୟ ଅକ୍ରୁର ହେ ଭକ୍ତ ଅକ୍ରୁର ଯଦି ସଙ୍ଗରେ ନ ନେବ ମୋତେ ଟିକେ ଏତିକି କହିପାରିବ ଏତିକି କହିପାରିବ ମୁଁ କେମିତି ତାଙ୍କୁ ଭୁଲିବି
ଶ୍ୟାମ ପ୍ରୀତି ପାସରା ମନ୍ତର ଶ୍ୟାମ ପ୍ରୀତି ପାସରା ମନ୍ତର ହେ ଭକ୍ତ ଅକ୍ରୁର ଶ୍ୟାମ ମନରୁ ଯାଉନି ମୋର ହେ ଭକ୍ତ ଅକ୍ରୁର ମୋତେ ଦାସୀ କରି ନିଅ ନିଅ ହେ ଭକ୍ତ ଅକ୍ରୁର ଭକ୍ତ ଅକ୍ରୁର
ଭକ୍ତ ଅକ୍ରୁର ରାଧାରାଣୀ ସରକାର ଶେଷ ଥର ପାଇଁ ନିବେଦନ କରୁଛନ୍ତି ଭକ୍ତ ଅକ୍ରୁରଙ୍କୁ କଣ କହିଲେ ଭକ୍ତବୃନ୍ଦ
ଶ୍ୟାମଙ୍କୁ ପଚାର ଥରେ ନେବେ କି ନାହିଁ ସଙ୍ଗରେ ଶ୍ୟାମଙ୍କୁ ପଚାର ଥରେ ନେବେ କି ନାହିଁ ସଙ୍ଗରେ ରଥରେ ନ ନେଲେ ପଛରେ ଗୋଡ଼େଇ ପାଇବି ମଥୁରାପୁରେ ରଥରେ ନ ନେଲେ ପଛରେ ଗୋଡ଼େଇ ପାଇବି ମଥୁରାପୁରେ ଶ୍ୟାମ ଚିତ୍ରପଟ ଗଳେ ଶୁଣାଇଥିବି ପ୍ରୀତିରେ ଶ୍ୟାମ ଚିତ୍ରପଟ ଗଳେ ଶୁଣାଇଥିବି ପ୍ରୀତିରେ ଶ୍ୟାମ ନାମ ଗାଇ ଭିକ୍ଷ ମାଗୁଥିବି ବ୍ରହ୍ମାଣ୍ଡ ବଡ଼ ଦାଣ୍ଡରେ ମୁଁ ଶ୍ୟାମ ନାମ ଗାଇ ଭିକ୍ଷ ମାଗୁଥିବି ବ୍ରହ୍ମାଣ୍ଡ ବଡ଼ ଦାଣ୍ଡରେ ଶ୍ୟାମ ଯେବେ ନିଜେ ଆସି ଭିକ ଦେବେ ହସି ହସି ଶ୍ୟାମ ଯେବେ ନିଜେ ଆସି ଭିକ ଦେବେ ହସି ହସି ତେବେ ତେବେ ପୁରିବ ମୋ ମନ ଥାଳ ହେ ଭକ୍ତ ଅକ୍ରୁର ତେବେ ପୁରିବ ମୋ ମନ ଥାଳ ହେ ଭକ୍ତ ଅକ୍ରୁର ତାଙ୍କୁ ପରାଣ ବି କିଛି ମୋର ହେ ଭକ୍ତ ଅକ୍ରୁର ଶ୍ୟାମ ମନରୁ ଯାଉନି ମୋର ହେ ଭକ୍ତ ଅକ୍ରୁର ମୋର ପିଣ୍ଡ ହୁଏ ନାର ଠାର ହେ ଭକ୍ତ ଅକ୍ରୁର ଭକ୍ତ ଅକ୍ରୁର ଭକ୍ତ ଅକ୍ରୁର ଭକ୍ତ ଅକ୍ରୁର।